ଗଣନା ପୁସ୍ତକ ଆଠ ପର୍ବ। ଅନନ୍ତରେ ସଦାପ୍ରଭୁ ମୋଷାଙ୍କୁ କହିଲେ, ତୁମ୍ଭେ ହାରଣକୁ କୁହ, ତୁମେ ପ୍ରଦୀପ ଜାଳିବା ସମୟରେ ସେହି ସପ୍ତ ପ୍ରଦୀପ ଦୀପବୃକ୍ଷର ସମ୍ମୁଖ ଭାଗରେ ଆଲୁଅ ଦେବ। ତହିଁରେ ହାରଣ ସେହି ରୂପେ କଲେ। ମୋଷାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଯେପରି ଦୀପବୃକ୍ଷର ସମ୍ମୁଖ ଭାଗରେ ଆଲୁଅ ହେବ, ସେ ସେହିପରି ଦୀପମାନ ଜଳାଇଲେ। ସେହି ଦୀପବୃକ୍ଷର କର୍ମ ସ୍ୱର୍ଣ୍ଣର ପିଟାକର୍ମ ଥିଲା, ତହିଁର ଗଣ୍ଡି ଓ ପୁଷ୍ପ ପର୍ଯ୍ୟନ୍ତ ପିଟାକର୍ମ ଥିଲା। ସଦାପ୍ରଭୁ ମୋଷାଙ୍କୁ ଯେଉଁ ଆଦର୍ଶ ଦେଖାଇଥିଲେ, ତଦନୁସାରେ ସେ ଦୀପବୃକ୍ଷ ନିର୍ମାଣ କଲେ। ଅନନ୍ତର ସଦାପ୍ରଭୁ ମୋଷାଙ୍କୁ କହିଲେ, ତୁମ୍ଭେ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ଲେବୀୟମାନଙ୍କୁ ନେଇ ସୂଚୀ କର। ତୁମ୍ଭେ ସେମାନଙ୍କୁ ସୂଚୀ କରିବା ନିମନ୍ତେ ଏହି ରୂପେ କରିବ। ସେମାନଙ୍କ ଉପରେ ପାପାର୍ଥକ ଜଳ ପ୍ରକ୍ଷେପ କର ଓ ସେମାନେ ଆପଣା ଆପଣାର ସମସ୍ତ ଶରୀରରେ ଖୁର ଚଳାନ୍ତୁ ଓ ସେମାନେ ଆପଣା ଆପଣା ବସ୍ତ୍ର ଧୋଇ ଆପଣା ଆପଣାକୁ ସୂଚୀ କରାନ୍ତୁ। ତହିଁଉତାରେ ସେମାନେ ଏକ ଗୋବତ୍ସ୍ୟ ଓ ତହିଁର ତୈଳ ମିଶ୍ରିତ ସରୁ ମଇଦାର ଭୈକ୍ଷ ନୈବେଦ୍ୟ ଆଣନ୍ତୁ। ପୁଣି ତୁମ୍ଭେ ଆଉ ଏକ ଗୋବତ୍ସ୍ୟ ପାପାର୍ଥକ ବଳି ନିମନ୍ତେ ନେବ। ତହୁ ତୁମେ ଲେବ୍ୟମାନଙ୍କୁ ସମାଗମ ତମ୍ବୁ ସମ୍ମୁଖରେ ଉପସ୍ଥିତ କରାଇବ। ପୁଣି ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀକି ଏକତ୍ର କରିବ। ଆଉ ତୁମେ ଲେବ୍ୟମାନଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ କରାଇବ। ତହୁ ଇସ୍ରାଏଲ ସନ୍ତାନଗଣ ଲେବ୍ୟମାନଙ୍କ ଉପରେ ଆପଣମାନଙ୍କର ହସ୍ତ ନିର୍ଭର ଦେବେ। ଆଉ ହାରଣ ଇସ୍ରାଏଲ ସନ୍ତାନଗଣ ପକ୍ଷରେ ଲେବ୍ୟମାନଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ଉପହାର ରୂପେ ଉତ୍ସର୍ଗ କରିବ। ତହିଁରେ ସେମାନେ ସଦାପ୍ରଭୁଙ୍କର ସେବା କରିପାରିବେ। ତହିଁ ଉତାରେ ଲେବ୍ୟମାନେ ସେହି ଦୁଇ ଗୋବତ୍ସ୍ୟର ମସ୍ତକରେ ଆପଣାମାନଙ୍କ ହସ୍ତର ନିର୍ଭର ଦେବେ। ତହୁ ତୁମ୍ଭେ ଲେବ୍ୟମାନଙ୍କ ପାଇଁ ଆପଣା ପ୍ରାୟଶ୍ଚିତ କରିବା ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୋଟିକି ପାପାର୍ଥକ ବଳି ରୂପେ ଓ ଅନ୍ୟଟିକି ହୋମାର୍ଥକ ବଳି ରୂପେ ଉତ୍ସର୍ଗ କରିବ। ପୁଣି ତୁମ୍ଭେ ହାରଣ ଓ ତାହାର ପୁତ୍ରଗଣ ସମ୍ମୁଖରେ ଲେବ୍ୟମାନଙ୍କୁ ଉପସ୍ଥିତ କରାଇ ଦୋଳନୀୟ ନୈବେଦ୍ୟ ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ। ଏହି ରୂପେ ତୁମେ ଇସ୍ରାଏଲ ସନ୍ତାନଗଣଠାରୁ ଲେବ୍ୟମାନଙ୍କୁ ପୃଥକ କରିବ। ତହିଁରେ ଲେବ୍ୟମାନେ ଆମ୍ଭର ହେବେ। ତହିଁ ଉତାରେ ଲେବ୍ୟମାନେ ସେବା କରିବା ନିମନ୍ତେ ସମାଗମ ତମ୍ବୁରେ ପ୍ରବେଶ କରିବେ। ପୁଣି ତୁମ୍ଭେ ସେମାନଙ୍କୁ ସୂଚୀ କରି ଦୋଳନୀୟ ନୈବେଦ୍ୟ ରୂପେ ଉତ୍ସର୍ଗ କରିବ, କାରଣ ସେମାନେ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ଆମ୍ଭ ଉଦ୍ଦେଶ୍ୟରେ ସମ୍ପୂର୍ଣ୍ଣ ରୂପେ ଦତ୍ତ ଲୋକ। ଆମ୍ଭେ ଇସ୍ରାଏଲର ସନ୍ତାନଗଣ ମଧ୍ୟରୁ ସମସ୍ତ ପ୍ରଥମଜାତ ଗର୍ଭଫଳ ବଦଳେ ସେମାନଙ୍କୁ ଆପଣା ନିମନ୍ତେ ଗ୍ରହଣ କଲୁ। ଯେହେତୁ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ମନୁଷ୍ୟ ଓ ପଶୁ ଉଭୟର ସମସ୍ତ ପ୍ରଥମଜାତ ଆମ୍ଭର, ମିଶର ଦେଶର ସମସ୍ତ ପ୍ରଥମଜାତକୁ ଆଘାତ କରିବା ଦିନ ଆମ୍ଭେ ସେମାନଙ୍କୁ ଆପଣା ନିମନ୍ତେ ପବିତ୍ର କଲୁ। ପୁଣି ଇସ୍ରାଏଲ ସନ୍ତାନଗଣର ସମସ୍ତ ପ୍ରଥମଜାତ ବଦଳେ ଆମ୍ଭେ ଲେବ୍ୟମାନଙ୍କୁ ଗ୍ରହଣ କଲୁ। ଆଉ ଇସ୍ରାଏଲ ସନ୍ତାନଗଣ ପବିତ୍ର ସ୍ଥାନ ନିକଟକୁ ଆସିବା ବେଳେ ଯେପରି ସେମାନଙ୍କ ମଧ୍ୟରେ ମାରି ଉପସ୍ଥିତ ନ ହୁଏ, ଏଥିପାଇଁ ଆମେ ସମାଗମ ତମ୍ବୁରେ ଇସ୍ରାଏଲ ସନ୍ତାନଗଣ ବଦଳେ ସେବା ଓ ସେମାନଙ୍କ ନିମନ୍ତେ ପ୍ରାୟଶ୍ଚିତ କରିବା ପାଇଁ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ଲେବ୍ୟମାନଙ୍କୁ ଦାନ ରୂପେ ଓ ହାରଣ ଓ ତାହାର ପୁତ୍ରଗଣକୁ ଦେଲୁ। ଏହି ରୂପେ ମୂଷା ଓ ହାରଣ ଓ ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀ ଲେବ୍ୟମାନଙ୍କ ପ୍ରତି କଲେ। ସଦାପ୍ରଭୁ ଲେବ୍ୟମାନଙ୍କ ବିଷୟରେ ମୂଷାଙ୍କୁ ଯେ ସମସ୍ତ ଆଜ୍ଞା ଦେଇଥିଲେ, ତଦନୁସାରେ ଇସ୍ରାଏଲ ସନ୍ତାନଗଣ ସେମାନଙ୍କ ପ୍ରତି କଲେ। ପୁଣି ଲେବ୍ୟମାନେ ଆପଣା ଆପଣାକୁ ପାପରୁ ପରିଷ୍କାର କଲେ, ଆପଣା ଆପଣା ବସ୍ତ୍ର ଧୌତ କଲେ। ତେଣୁ ହାରଣ ସେମାନଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ନୈବେଦ୍ୟ ରୂପେ ଉତ୍ସର୍ଗ କଲେ। ଆଉ ହାରଣ ସେମାନଙ୍କୁ ସୂଚୀ କରିବା ନିମନ୍ତେ ପ୍ରାୟଶ୍ଚିତ କଲେ। ତହିଁ ଉତାରେ ଲେବ୍ୟମାନେ ହାରଣର ସମ୍ମୁଖରେ ଓ ତାହାର ପୁତ୍ରଗଣ ସମ୍ମୁଖରେ ଆପଣା ଆପଣା ସେବାକର୍ମ କରିବା ନିମନ୍ତେ ସମାଗମ ତମ୍ବୁରେ ପ୍ରବେଶ କଲେ। ସଦାପ୍ରଭୁ ଲେବ୍ୟମାନଙ୍କ ବିଷୟରେ ମୋଷାଙ୍କୁ ଯେପରି ଆଜ୍ଞା ଦେଇଥିଲେ, ତଦନୁସାରେ ସେମାନଙ୍କ ପ୍ରତି କଲେ। ଅନନ୍ତର ସଦାପ୍ରଭୁ ମୋଷାଙ୍କୁ କହିଲେ, ଲେବ୍ୟମାନଙ୍କ ବିଷୟରେ ଏହି ବ୍ୟବସ୍ଥା, 25 ବୟସରୁ ଲେବ୍ୟମାନେ ସମାଗମ ତମ୍ବୁରେ ସେବାକର୍ମ କରିବା ନିମନ୍ତେ ସେବକ ଶ୍ରେଣୀଭୁକ୍ତ ହେବେ। ପୁଣି ସେମାନେ 50 ବର୍ଷ ପର୍ଯ୍ୟନ୍ତ ବୟସ୍କ ହେଲେ ସେବାକର୍ମରୁ ନିବୃତ୍ତ ହୋଇ ଆଉ ସେବା କରିବେ ନାହିଁ। ତଥାପି ସେମାନେ ରକ୍ଷଣୀୟ ରକ୍ଷା କରିବାରେ ସମାଗମ ତମ୍ବୁରେ ଆପଣା ଆପଣା ଭ୍ରାତା ସହିତ ସେବାକର୍ମ କରିବେ ଓ ଅନ୍ୟ ସେବା କରିବେ ନାହିଁ। ଲେବ୍ୟମାନଙ୍କ ରକ୍ଷଣୀୟ ବିଷୟରେ ତୁମ୍ଭେ ସେମାନଙ୍କ ପ୍ରତି ଏ ରୂପେ କରିବ।